ହାଏ ଫ୍ରେଣ୍ଡ, ମୁଁ ନୀଳନି ବର୍ତ୍ତେ କନେକ୍ଟରୁ ଗ୍ରାମର କହୁଛି। ମନେ ରଖ, ପିଲାଟିକୁ ସବୁବେଳେ ଘୃଣା କର। ପରିଶ୍ରୀକାରତା, ଚୌର୍ଯ୍ୟବୃତ୍ତି ଓ ଲମ୍ପଟତା, ପିଲାଟିକୁ ସବୁବେଳେ ରକ୍ଷା କର। ପ୍ରେମ, ବନ୍ଧୁତା ଓ ସତ୍ୟତା, ପିଲାଟି ପ୍ରତି ସତର୍କ ରୁହ। ଚରିତ୍ର, ବାକ୍ୟ ଓ ଆଚରଣ, ପିଲାଟିକୁ ସବୁବେଳେ ପ୍ରଶଂସା କର। ସଙ୍ଗୀତ, ଜ୍ଞାନ ଓ ସୌନ୍ଦର୍ଯ୍ୟ, ପିଲାଟିକୁ ସଂଯମ କର। କାମ, କ୍ରୋଧ ଓ ଜୁହା, ପିଲାଟିକୁ ସବୁବେଳେ ସମ୍ମାନ ଦିଅ। ଆଇନ, ବୃଦ୍ଧାବସ୍ଥା ଓ ଧର୍ମ, ତିନୋଟି ଜିନିଷକୁ ତ୍ୟାଗ କର। ଧୂମ୍ରପାନ, ଦ୍ରୁତକ୍ରୀଡ଼ା ଓ ମଦ୍ୟପାନ ମନୁଷ୍ୟକୁ ଧ୍ୱଂସ ପଥରେ ଆଗେଇ ନିଏ। କିଏ ଚୋରି, କାନୁକୁହ କଥା ଏବଂ ମିଥ୍ୟା, ଭାଇକୁ ଭାଇର ଶତ୍ରୁ କରିପାରେ। ବ୍ୟକ୍ତି, ଧନ ଓ ଭୂମି, ଲକ୍ଷ୍ୟ ପଥରୁ ବିଚ୍ୟୁତ କରାଏ। ବିସ୍ତାରିତ୍ର, ଧନ ଓ ଭୂମି, ସର୍ବଦା ମନେ ରଖିବା ଜରୁରୀ। ସତ୍ୟ, କର୍ତ୍ତବ୍ୟ ଓ ମୃତ୍ୟୁ। ଏତିକି ରହୁଛି, ଧନ୍ୟବାଦ। ଉତ୍ସବ କରିବା।